ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦ୍ୱିପାକ୍ଷିକ ଅର୍ଥନୀତିକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହେବ ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଶେଷ ହେବ ପ୍ରଚାର କାର୍ଯ୍ୟ। ପାଞ୍ଚଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ଆଜି ସିମ୍ଲାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ। ଜୁଲାଇ ମାସ 31 ତାରିଖ ସୁଦ୍ଧା ଆବେଦନ କରିପାରିବେ 5-18 ବର୍ଷ ବୟସର କିଶୋର କିଶୋରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆର୍ଥିକ ସମ୍ପର୍କ ସୁଦୃଢ଼ କରିବା ସମେତ ଆସନ୍ତା 5 ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ 2 ଗୁଣ ବୃଦ୍ଧି କରିବା ଲକ୍ଷ୍ୟରେ ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ ହେବ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ନ୍ୟୁଜିଲାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଟଡ୍ ମ୍ୟାକ୍କ୍ଲେଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷର କରାଯିବ। ଗତବର୍ଷ ଡିସେମ୍ବରରେ ଉଭୟ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତାବ ଚୂଡ଼ାନ୍ତ ହୋଇଥିଲା। ଭାରତ ନ୍ୟୁଜିଲାଣ୍ଡ ବ୍ୟବସାୟିକ ଫୋରମକୁ ଏହି ଅବସରରେ ଉଦ୍ବୋଧନ ଦେଇ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ କହିଛନ୍ତି, ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଅର୍ଥନୀତିକୁ 2 ଗୁଣ କରିବା ନେଇ ଲକ୍ଷ୍ୟ ସ୍ଥିର ହୋଇସାରିଛି। ସେ କହିଛନ୍ତି, ଏହି ଚୁକ୍ତିନାମା ଚମଡ଼ା, ବୟନଶିଳ୍ପ, ବାଣିଜ୍ୟ, ଗବେଷଣା ଓ ବିକାଶ, ଶିକ୍ଷା, ନବସୃଜନ ସମେତ ଅନ୍ୟାନ୍ୟ ସମସ୍ତ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରିବ। ବିଶ୍ୱ ଭୂ ରାଜନୀତିରେ ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତି ଭାରତର ବୃଦ୍ଧି ପାଉଥିବା ରଣନୈତିକ ଗୁରୁତ୍ୱକୁ ଚିହ୍ନିତ କରୁଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏହି ଚୁକ୍ତିନାମା ଆଧୁନିକ କୃଷି ଉତ୍ପାଦନକୁ ଗତିଶୀଳ କରିବା ସହ ଭାରତୀୟ ବ୍ୟବସାୟିକ ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ କରିବ ବୋଲି ସେ କହିଛନ୍ତି। ପଶ୍ଚିମବଙ୍ଗରେ ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହେବ। ଆସନ୍ତା 29 ତାରିଖ ଦିନ ବଳକା 142 ଆସନରେ ମତଦାନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ 93.19% ମତଦାନ ହୋଇଥିଲା। ଆଜି ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟରମାନଙ୍କୁ ଆକର୍ଷିତ କରିବା ଲାଗି ର୍ୟାଲି, ରୋଡ୍ ଶୋ ଏବଂ ସାଧାରଣ ସଭାମାନ ଆୟୋଜନ କରାଯାଇଛି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗର ଜିଲେପି ମଠଠାରେ ଏକ ନିର୍ବାଚନୀ ସଭାକୁ ଉଦ୍ବୋଧନ ଦେଇ 1857 ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମରେ ବାରାକପୁରର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଅବତାରଣା କରିଥିଲେ। ସେ କହିଥିଲେ, ଭାରତର ସ୍ୱାଧୀନତା ସଂଗ୍ରାମକୁ ସୁଦୃଢ଼ କରିବା ପାଇଁ ପରିବର୍ତ୍ତନର ଆବଶ୍ୟକତା ନେଇ ସେ ସମୟରେ ଯେଉଁ ଡାକରା ଦିଆଯାଇଥିଲା, ଆଜି ସେଭଳି ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ ମୋଦି ଉତ୍ତର ପୂର୍ବାଞ୍ଚଳରେ ଘଟିଥିବା ବିକାଶର ଯାତ୍ରାକୁ ସାରା ଦେଶ ଅବଲୋକନ କରୁଥିବା କହିଛନ୍ତି।
करीब 2 किलोमीटर का रास्ता दोनों तरफ ऐसा लोगों का हुजूम था, मैं कल्पना नहीं कर सकता हूं कि सुबह सुबह हजारों लोग आशीर्वाद देने के लिए आए, इससे बड़ा सौभाग्य क्या हो सकता है। बंगाल में जहां जहां गया हूं, बंगाल के लोगों का जो मैंने मिजाज देखा है, मैं इस विश्वास के साथ वापस जा रहा हूं कि 4 मई के नतीजों के बाद बीजेपी के शपथ ग्रहण समारोह में मुझे आना ही है।
ଆଗାମୀ ଦିନରେ ପଶ୍ଚିମବଙ୍ଗରେ ଐତିହାସିକ ପରିବର୍ତ୍ତନ ଘଟିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭାମାନ ଆୟୋଜନ କରୁଛନ୍ତି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ଯାଦବପୁରର ସୁକାନ୍ତ ସେତୁରୁ ଆରମ୍ଭ କରି ଟାଲିଗଞ୍ଜ ପର୍ଯ୍ୟନ୍ତ ରୋଡ୍ ଶୋ ଏବଂ ର୍ୟାଲିମାନ ଆୟୋଜନ କରାଯାଇଛି। ଦଳର ସର୍ବଭାରତୀୟ ମହାସଚିବ ଅଶୋକ ବାନାର୍ଜୀ ମଧ୍ୟ ହୁଗୁଲି, ଆରାମବାଗ, ରାଣାଘାଟ ସମେତ ଅନ୍ୟାନ୍ୟ ବିଧାନସଭା ଅଞ୍ଚଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 2 ଦିନିଆ ସିକିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିବେ। ଶ୍ରୀ ମୋଦି ସିକିମ୍ର 50 ବର୍ଷର ରାଜ୍ୟ ପ୍ରତିଷ୍ଠାର ସମାପନୀ ଉତ୍ସବରେ ଯୋଗଦେବେ। ମୋଦିଙ୍କ ଗସ୍ତ ସମୟରେ 4,000 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଏବଂ ଶିଳାନ୍ୟାସ କରାଯିବ। ପ୍ରଧାନମନ୍ତ୍ରୀ ଆଜି ଅପରାହ୍ନରେ ସେଠାରେ ଏକ ରୋଡ୍ ଶୋରେ ଅଂଶଗ୍ରହଣ କରିବେ। ପରେ ସେ ବିଜେପି କର୍ମୀଙ୍କ ସହ ଆଲୋଚନା କରିବେ। ଆସନ୍ତାକାଲି ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀ ମୋଦି ପାଲଜୋର ଷ୍ଟାଡିୟମରେ ସିକ୍କିମର 50ତମ ରାଜ୍ୟ ପ୍ରତିଷ୍ଠା ଉତ୍ସବର ସମାପନୀ ଉତ୍ସବରେ ଅଂଶଗ୍ରହଣ କରିବେ। ସେଠାରେ 4,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦ୍ଘାଟନ, ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେ। ବିକାଶ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଭିତ୍ତିଭୂମି, ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଶକ୍ତି, ସହରାଞ୍ଚଳ ବିକାଶ, ପରିବେଶ, ପର୍ଯ୍ୟଟନ ଏବଂ କୃଷିକ୍ଷେତ୍ର ରହିଛି। ପାଞ୍ଚଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସିମ୍ଲାରେ ପହଞ୍ଚିଛନ୍ତି। ହିମାଚଳ ପ୍ରଦେଶ ରାଜ୍ୟପାଳ କବିନ୍ଦର ଗୁପ୍ତା, ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, ବାଚସ୍କତି କୁଲଦୀପ ସିଂ ପଠାନିଆ, ପଞ୍ଚାୟତିରାଜ ମନ୍ତ୍ରୀ ଅନିରୁଦ୍ଧ ସିଂ, ସାଂସଦ ସୁରେଶ କୁମାର କଶ୍ୟପ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଆସନ୍ତାକାଲି ଶ୍ରୀମତୀ ମୁର୍ମୁ ସିମ୍ଲାସ୍ଥିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଲୋକଭବନରେ ଏକ ଭୋଜିରେ ଯୋଗଦେବେ। ଆସନ୍ତାକାଲି ରାଷ୍ଟ୍ରପତି ମଧ୍ୟ ଅଟଳ ଟନେଲ ପରିଦର୍ଶନ କରି ସୀମା ସଡ଼କ ସଂଗଠନର ଅଧିକାରୀମାନଙ୍କ ସହିତ ଆଲୋଚନା କରିବେ। ବୁଧବାର ଦିନ ରାଷ୍ଟ୍ରପତି ପାଲମ୍ପୁରସ୍ଥିତ ଚୌଧୁରୀ ସରୱନ କୁମାର ହିମାଚଳ ପ୍ରଦେଶ କୃଷି ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେହିଦିନ ରାଷ୍ଟ୍ରପତି ସିମ୍ଲାରେ ଆୟୋଜିତ ହେଉଥିବା ଅନ୍ୟ ଏକ କାର୍ଯ୍ୟକ୍ରମରେ ସାମିଲ ହେବେ। ମଇ 1 ତାରିଖ ଦିନ ହିମାଚଳ ପ୍ରଦେଶ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ସିମ୍ଲାରେ ଥିବା ସେନା ତାଲିମ କମାଣ୍ଡ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲି କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସମ୍ମିଳନୀ ସାଂଘାଇ ସହଯୋଗ ବୈଠକରେ ଭାଗ ନେବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂ କହିଛନ୍ତି, ଅସ୍ଥିର ପରିବେଶ ମଧ୍ୟରେ ବିଶ୍ୱଶାନ୍ତି ଲାଗି ଭାରତ ଏହି ବୈଠକରେ ନିଜ ପକ୍ଷ ଉପସ୍ଥାପନ କରିବ। ଭାରତ ଆତଙ୍କବାଦ ଏବଂ ଉଗ୍ରବାଦ ପ୍ରତି ଥିବା ଶୂନ୍ୟ ସହନଶୀଳତା ନୀତି ଉପରେ ମଧ୍ୟ ଏହି ସମ୍ମିଳନୀରେ ପ୍ରାଧାନ୍ୟ ଦେବ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ଦେଶମାନଙ୍କ ସହିତ ଫଳପ୍ରଦ ଆଲୋଚନା ନେଇ ସେ ଆଶାବାଦୀ। ଆଜି ସେହି ବୈଠକରେ ଯୋଗଦେବା ଲାଗି ପ୍ରତିରକ୍ଷା ମନ୍ତ୍ରୀ କିର୍ଗିଜ୍ସ୍ତାନ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ପାଇଁ ଆବେଦନ ଆରମ୍ଭ ହୋଇଛି। ଜୁଲାଇ ମାସ 31 ତାରିଖ ସୁଦ୍ଧା 5-18 ବର୍ଷ ବୟସର କିଶୋର କିଶୋରୀମାନେ ଏଥିପାଇଁ ଆବେଦନ କରିପାରିବେ। ରାଷ୍ଟ୍ରପତିଙ୍କ ଦ୍ୱାରା ଦିଆଯାଉଥିବା ଏହି ସମ୍ମାନଜନକ ଜାତୀୟ ସ୍ତରର ପୁରସ୍କାର ପ୍ରତ୍ୟେକ ବର୍ଷ ଦେଶରେ ଥିବା ପ୍ରତିଭାବାନ ଶିଶୁମାନଙ୍କୁ ପ୍ରଦାନ କରାଯାଇଥାଏ। ସାହସିକତା, ସମାଜସେବା, ପରିବେଶ, କ୍ରୀଡ଼ା, କଳା ଏବଂ ସଂସ୍କୃତି ତଥା ବିଜ୍ଞାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପାରଦର୍ଶିତା ଥିବା ଶିଶୁମାନଙ୍କୁ ଏହି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇ ଆସୁଛି। ଜୁଲାଇ 31 ତାରିଖ ସୁଦ୍ଧା ଇଚ୍ଛୁକ କିଶୋର କିଶୋରୀମାନେ ନ୍ୟାସନାଲ୍ ଆୱାର୍ଡ ପୋର୍ଟାଲ କିମ୍ବା awards.gov.in ପୋର୍ଟାଲରେ ଆବେଦନ କରିପାରିବେ। ପଞ୍ଜାବରେ ଚଣ୍ଡିଗଡ଼, ଲୁଧିଆନା, ପଟିଆଲା, ନଭା ଏବଂ ଜଳନ୍ଧର ସମେତ 11 ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି ଚଢ଼ାଉ କରୁଛି। ପଞ୍ଜାବର ପୂର୍ବତନ ପୁଲିସ୍ ଡିଆଇଜି ହରଚରଣ ସିଂ ଭୁଲାରଙ୍କ ସହ ଜଡ଼ିତ ଅର୍ଥ ଠକେଇ ମାମଲାରେ ଏହି ଚଢ଼ାଉ କରାଯାଉଥିବା ଜଣାପଡ଼ିଛି। ଏକ ଅପରାଧିକ ମାମଲାରେ ବେନିୟମ ଭାବେ ଅର୍ଥ ଆଦାୟ ନେଇ ଇଡି ପକ୍ଷରୁ ଚଢ଼ାଉ କରାଯାଉଛି। ରାଜ୍ୟସଭାରେ ବିଜେପି ସଦସ୍ୟ ସଂଖ୍ୟା 113କୁ ବୃଦ୍ଧି ପାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍ତି, ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର 7 ଜଣ ସାଂସଦ ବିଜେପିରେ ସାମିଲ ହେବା ନେଇ ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କ ସ୍ୱୀକୃତି ପ୍ରଦାନ କରିଛନ୍ତି। ରାଘବ ଜଡ୍ଡା, ଡକ୍ଟର ଅଶୋକ କୁମାର ମିତ୍ତଲ, ସନ୍ଦୀପ ପାଠକ, ସ୍ୱାତି ମାଲିୱାଲ ଏବଂ ହରଭଜନ ସିଂ ପ୍ରମୁଖ ସାଂସଦ ଏଥିରେ ସାମିଲ ଅଛନ୍ତି। ଏହି 7 ଜଣ ସାଂସଦ ବିଜେପିରେ ଯୋଗଦେବା ପରେ ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ସଦସ୍ୟ ସଂଖ୍ୟା 3କୁ ହ୍ରାସ ପାଇଛି। ବାଂଲାଦେଶରେ କାଳବୈଶାଖୀ ସମୟରେ ବଜ୍ରପାତରେ 14 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। 7ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି। ପ୍ରାୟ 1 ସପ୍ତାହ ଧରି ସେଠାକାର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବା ବେଳେ ବଜ୍ରପାତରେ ଗାଇବନ୍ଧା ଅଞ୍ଚଳରେ ସର୍ବାଧିକ 5 ଜଣଙ୍କର ମୃତ୍ୟୁ ଘଟିଛି। ଭାରତୀୟ ପାଣିପାଗ ବିଭାଗ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ପ୍ରଦେଶରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସୂଚନା ମିଳିଛି। ଆଜିର ଦିନ ତାପମାତ୍ରା ଦିଲ୍ଲୀରେ 44 ଡିଗ୍ରୀ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ହରିୟାଣା, ଚଣ୍ଡିଗଡ଼, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାର, ଚଣ୍ଡିଗଡ଼, ଗୁଜରାଟ ଏବଂ ବିଦର୍ଭ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଜଣାପଡ଼ିଛି। ପରମାଣୁ ଅସ୍ତ୍ର ନିରୋଧ ଚୁକ୍ତିର ସାମିଲରେ ପକ୍ଷମାନଙ୍କର ସମୀକ୍ଷା ସମ୍ମିଳନୀ ଆଜି ନ୍ୟୁୟର୍କରେ ଆରମ୍ଭ ହେବ। ଜାତିସଂଘ ଦ୍ୱାରା ଆୟୋଜିତ ହେବାକୁ ଥିବା ସମ୍ମିଳନୀରେ ରାଷ୍ଟ୍ରପକ୍ଷଗୁଡ଼ିକ ପରମାଣୁ ନିରସ୍ତ୍ରୀକରଣ, ପ୍ରସାର ନ କରିବା ଏବଂ ଏହାର ଶାନ୍ତିପୂର୍ଣ୍ଣ ବ୍ୟବହାର ଉପରେ ଆଲୋଚନା କରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟା 7:30ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ଅନୁଷ୍ଠିତ 2ଟି ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ବିଜୟୀ ହୋଇଥିଲେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିପାକ୍ଷିକ ଅର୍ଥନୀତିକୁ ଦୁଇଗୁଣ କରିବା ଲକ୍ଷ୍ୟ ନେଇ ଆଜି ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହେବ ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ପଶ୍ଚିମବଙ୍ଗରେ ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ନିମନ୍ତେ ଆଜି ଶେଷ ହେଉଛି ପ୍ରଚାର କାର୍ଯ୍ୟ। ପାଞ୍ଚଦିନିଆ ହିମାଚଳ ପ୍ରଦେଶ ଗସ୍ତରେ ଯାଇ ଆଜି ସିମ୍ଲାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଅନୁଷ୍ଠିତ ହେବ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।